ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ, ଆଜି ଅନୁଷ୍ଠିତ ହେଲା ସର୍ବଦଳୀୟ ବୈଠକ। ବିଶ୍ୱସ୍ତରୀୟ ପୁରୀ ରେଳ ଷ୍ଟେସନ ଆସନ୍ତା ବର୍ଷ ପହିଲାରେ ଲୋକାର୍ପିତ ହେବ, କହିଲେ ରେଳ ରାଷ୍ଟ୍ରମନ୍ତ୍ରୀ। ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତରିତ ହେଲେ ବଳଙ୍ଗା ପୀଡ଼ିତା। ମ୍ୟାଲେରିଆ ସ୍ଥିତିର ମୁକାବିଲା ପାଇଁ ଭାରତ ସରକାରଙ୍କ ପକ୍ଷରୁ ବହୁମୁଖୀ ମ୍ୟାଲେରିଆ ଟିକା ଆଡ୍ଫ୍ଲାସିଭାକ୍ସର ଉଦ୍ଭାବନ, ଏବଂ ରାଜ୍ୟର ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକରେ ବିଚାରାଧୀନ ଅଭିଯୋଗର ସମାଧାନ ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ଅଭିଯାନ। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଏହା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଅଧିବେଶନ କାଳରେ ଉଭୟ ସଦନକୁ ସୁରୁଖୁରୁରେ ଚଳାଇବା ଲାଗି ସରକାର ସମସ୍ତ ରାଜନୈତିକ ଦଳଗୁଡ଼ିକ ସହ ସହମତି ନେଇ ଆଲୋଚନା କରିଛନ୍ତି। ବୈଠକରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଯୋଗ ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟସଭାରେ ଗୃହର ନେତା ଜେପି ନଡ୍ଡା, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘୱାଲ ଏବଂ ଡକ୍ଟର ଏଲ୍ ମୁରୁଗାନ ବୈଠକରେ ଉପସ୍ଥିତ ଥିଲେ। ସଂସଦର ମୌସୁମୀ ଅଧିବେଶନ ଅଗଷ୍ଟ 21 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନ କାଳରେ ଉଭୟ ଗୃହରେ 21 ଲେଖାଏଁ କାର୍ଯ୍ୟ ଦିବସ ରହିଛି। ସୂଚନା ଅନୁଯାୟୀ ମୌସୁମୀ ଅଧିବେଶନ ସମୟରେ ଜନବିଶ୍ୱାସ ବିଧେୟକ, ଜାତୀୟ କ୍ରୀଡ଼ା ପ୍ରଶାସନ ବିଧେୟକ ଏବଂ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପସ୍ଥାପନ ହେବାର ସମ୍ଭାବନା ରହିଛି। ପୁରୀ ବିଶ୍ୱସ୍ତରୀୟ ରେଳ ଷ୍ଟେସନ ଆସନ୍ତା ବର୍ଷ ଜାନୁଆରୀ ମାସରେ ଲୋକାର୍ପିତ ହେବ ବୋଲି କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଭି ସୋମନ୍ନା କହିଛନ୍ତି। ପୁରୀ ରେଳ ଷ୍ଟେସନର ସ୍ଥିତି ସମୀକ୍ଷା କରିବା ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, କଟକ, ବାଲେଶ୍ୱର, ଭୁବନେଶ୍ୱର ଓ ସମ୍ବଲପୁରରେ ମଧ୍ୟ ବିଶ୍ୱସ୍ତରୀୟ ରେଳ ଷ୍ଟେସନ କାର୍ଯ୍ୟ ଖୁବ୍ ଶୀଘ୍ର ସମ୍ପନ୍ନ ହେବ। ରେଳ ଷ୍ଟେସନରେ ୱାଇଫାଇ, ପ୍ରତୀକ୍ଷାଳୟ, ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ଉପଲବ୍ଧ ହେବ। ଭୁବନେଶ୍ୱର ଏମ୍ସରେ ଚିକିହିତ ହେଉଥିବା ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳର ପୀଡ଼ିତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଛି। ସ୍ୱତନ୍ତ୍ର ଏୟାର ଆମ୍ଭୁଲାନ୍ସ ଯୋଗେ ଭୁବନେଶ୍ୱର ଏମ୍ସର ଡାକ୍ତରୀ ଟିମ୍ ଓ ପୀଡ଼ିତାଙ୍କ ପରିବାରର 2 ସଦସ୍ୟ ତାଙ୍କ ସହ ଦିଲ୍ଲୀ ଯାଇଛନ୍ତି। ପୀଡ଼ିତାଙ୍କୁ ଭୁବନେଶ୍ୱର ଏମ୍ସରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ନେବା ପାଇଁ ଗ୍ରୀନ୍ କରିଡର ବ୍ୟବସ୍ଥା କରାଯାଇଥିଲା। ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଛି। ପୀଡ଼ିତାଙ୍କ ଚିକିତ୍ସାରେ 14 ଡାକ୍ତରୀ ଦଳ ନିୟୋଜିତ ଥିଲେ। ବର୍ତ୍ତମାନ ତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଛି ବୋଲି ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ଆଶୁତୋଷ ବିଶ୍ୱାସ କହିଛନ୍ତି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓ ଟିଇଟିକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଏହି ପରୀକ୍ଷା ଆଜି ଅନୁଷ୍ଠିତ ହେବାର ଥିଲା, ତେବେ ସାମାଜିକ ଗଣମାଧ୍ୟମରେ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ପରେ ବୋର୍ଡ ପକ୍ଷରୁ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଜାତୀୟ ମାନବାଧିକାର ଆୟୋଗଙ୍କ ପକ୍ଷରୁ ଭୁବନେଶ୍ୱରଠାରେ ଆସନ୍ତାକାଲିଠାରୁ 2 ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ। ଶିବିରରେ ମାନବାଧିକାର ଉଲ୍ଲଂଘନ ସମ୍ପର୍କିତ ଅଭିଯୋଗଗୁଡ଼ିକର ଶୁଣାଣି କରାଯିବ। ରାଜ୍ୟ ଅତିଥି ଭବନରେ ଆସନ୍ତାକାଲି ସକାଳ 10:00 ମାମଲାଗୁଡ଼ିକର ଶୁଣାଣି ଆରମ୍ଭ ହେବ। ସମ୍ପୃକ୍ତ ରାଜ୍ୟର ପଦାଧିକାରୀ ଏବଂ ଅଭିଯୋଗକାରୀ ମାମଲା ଶୁଣାଣିରେ ଉପସ୍ଥିତ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଅବସରରେ ମାନବାଧିକାର ସମ୍ପର୍କରେ ଜନସଚେତନତା ବୃଦ୍ଧି ନେଇ ଆୟୋଗ ରାଜ୍ୟର ମୁଖ୍ୟ ଶାସନ ସଚିବ, ପୁଲିସ୍ ମହାନିର୍ଦ୍ଦେଶକ ଏବଂ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀଙ୍କୁ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶରେ ମ୍ୟାଲେରିଆ ସ୍ଥିତିର ମୁକାବିଲା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଏକ ବହୁମୁଖୀ ମ୍ୟାଲେରିଆ ଟିକା ଆଡ୍ଫ୍ଲାସିଭାକ୍ସର ଉଦ୍ଭାବନ କରାଯାଇଛି। ମଣିଷ ଦେହରୁ ମ୍ୟାଲେରିଆ ଜୀବାଣୁକୁ ନଷ୍ଟ କରି ଅଳ୍ପ ସମୟ ମଧ୍ୟରେ ମ୍ୟାଲେରିଆରୁ ଉପଶମ ଲାଭ କରିବା ଏହି ଟିକାକରଣର ଲକ୍ଷ୍ୟ। ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍ଆର୍, ଜୈବ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ଜାତୀୟ ଟିକାକରଣ ସଂସ୍ଥା ମାଧ୍ୟମରେ ଏହି ଭ୍ୟାକ୍ସିନ୍କୁ ଉନ୍ନତିକରଣ କରାଯାଇଛି। ଏହି ଟିକା ମାନବ ଶରୀରରେ ଫଳପ୍ରଦ ଭାବେ କାର୍ଯ୍ୟ କରିବ ବୋଲି ବୈଜ୍ଞାନିକମାନଙ୍କର ଅନୁସନ୍ଧାନରୁ ଜଣାପଡ଼ିଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟର ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ୟୁଏଲ୍ବିଗୁଡ଼ିକରେ ସମସ୍ତ ବିଚାରାଧୀନ ଅଭିଯୋଗର ସମାଧାନ ପାଇଁ ଏକ ଉତ୍ସର୍ଗୀକୃତ ସ୍ୱତନ୍ତ୍ର ଅଭିଯାନର ଘୋଷଣା କରାଯାଇଛି। ଆଜିଠାରୁ ଆସନ୍ତା 25 ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିବା ଜନଶୁଣାଣି, କେନ୍ଦ୍ରୀକୃତ ଜନ ଅଭିଯୋଗ ସମାଧାନ, ମନିଟରିଂ ସିଷ୍ଟମ ଏବଂ ହେଲ୍ପ ଡେସ୍କ ମାଧ୍ୟମରେ ବିଭିନ୍ନ ଅଭିଯୋଗର ସମାଧାନ କରାଯିବ। ଏ ସମ୍ପର୍କରେ ବିଭାଗ ପକ୍ଷରୁ କୁହାଯାଇଛି, ଏହି ସ୍ୱତନ୍ତ୍ର ଅଭିଯାନ ଗୁଣାତ୍ମକ ସେବା ପ୍ରଦାନ କରିବା ଏବଂ ଅପହଞ୍ଚ ସ୍ଥାନରେ ମଧ୍ୟ ସୁଶାସନ ସୁନିଶ୍ଚିତ କରିବା ପାଇଁ ଏକ ନିରନ୍ତର ପ୍ରୟାସ ସ୍ୱରୂପ ଏହି ପଦକ୍ଷେପ ନିଆଯାଇଛି। ସମସ୍ତ ୟୁଏଲ୍ବିମାନଙ୍କୁ ଆସନ୍ତା 29 ତାରିଖ ସୁଦ୍ଧା ଏହି ଅଭିଯାନ ନେଇ ଏକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ରିପୋର୍ଟ ଦାଖଲ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଛାତ୍ରୀମାନଙ୍କର ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ 16 ବିଶ୍ୱବିଦ୍ୟାଳୟ ଏବଂ 730 ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକରେ ସରକାର ଶକ୍ତିଶ୍ରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ମହିଳାଙ୍କ ସମ୍ମାନ ଓ ସୁରକ୍ଷା ପାଇଁ ସରକାର ପ୍ରତିଶ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଶକ୍ତିଶ୍ରୀ ଯୋଜନା ସମ୍ପର୍କରେ ଏକ ରିପୋର୍ଟ।
ରାଜ୍ୟରେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ସୁରକ୍ଷିତ ଶିକ୍ଷା ବାତାବରଣ ସହ ଛାତ୍ରୀମାନଙ୍କ ସଶକ୍ତିକରଣ ଓ ସର୍ବାଙ୍ଗୀନ ବିକାଶ ସୁନିଶ୍ଚିତ କରିବା ପାଇଁ ସରକାର ଶକ୍ତିଶ୍ରୀ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଶିକ୍ଷାନୁଷ୍ଠାନଗୁଡ଼ିକରେ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ଖୋଲାଯିବ, ଯାହା ଛାତ୍ରୀଙ୍କ ଦ୍ୱାରା ପରିଚାଳିତ ହେବ। ଏଥିସହିତ ଜଣେ ଛାତ୍ରୀ ଶକ୍ତିଶ୍ରୀ ସାଥୀ ଏବଂ ଜଣେ ଅଧ୍ୟାପିକା ଶକ୍ତିଶ୍ରୀ ସଂଯୋଜିକା ଭାବେ ଏହି କେନ୍ଦ୍ରକୁ ପରିଚାଳିତ କରିବେ। ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା 5 ଜଣ ମହିଳାଙ୍କୁ ଶକ୍ତି ଅପା ଭାବେ ଜିଲ୍ଲାପାଳ ମନୋନୀତ କରିବେ। ପ୍ରତି 3 ମାସରେ ଥରେ ଶକ୍ତି ଅପାମାନେ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବେ। ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ରରେ ଏକ 6-ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା, ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଶିକ୍ଷା ପ୍ରଦାନ ସହ ଏହାର ଆଇନଗତ ଦିଗ ସମ୍ପର୍କରେ ତାଲିମ ଦିଆଯିବ। ଏଥିସହ ଛାତ୍ରୀମାନଙ୍କୁ ସହାୟତା କରିବା ପାଇଁ ଶକ୍ତିଶ୍ରୀ ଆପ୍ ନାମରେ ଏକ ନୂତନ ମୋବାଇଲ୍ ଆପ୍ କାର୍ଯ୍ୟକାରୀ କରାଯିବ। କୌଣସି ଛାତ୍ରୀ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଲେ ନିଜର ପରିଚୟ ଗୋପନ ରଖି ଏହି ଆପ୍ ମାଧ୍ୟମରେ ଅଭିଯୋଗ ପଞ୍ଜିକରଣ କରିପାରିବେ। ଛାତ୍ରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଏହି ଯୋଜନା ସମ୍ପର୍କରେ ସମାଜସେବୀ ରୀନା ରାଉତରାୟ ପ୍ରତିକ୍ରିୟାରେ କହିଛନ୍ତି,
2-2 ଅଭାବନୀୟ ଘଟଣା ଘଟିଲା ପରେ ଯୋଉ ମୁଖ୍ୟମନ୍ତ୍ରୀ ଆମର ଶକ୍ତିଶ୍ରୀ ଯୋଜନା ଘୋଷଣା କରିଛନ୍ତି, ଏଇଟା ଗୋଟେ ବହୁତ ଭଲ ଜିନିଷ ହେଇଛି। କିନ୍ତୁ ଗୋଟେ କଥା ହଉଛି, ଆଗରୁ ମହିଳା ସୁରକ୍ଷାଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା ବି ଥିଲା। ଶକ୍ତିଶ୍ରୀରେ ବହୁତ ଗୁଡ଼େ ଜିନିଷ ସବୁକୁ ଲକ୍ଷ୍ୟ ରଖି କରାଯାଏ, ଯେମିତିକି ଆମର କଲେଜ ଗୁଡାକରେ ଶକ୍ତିଶ୍ରୀ ସେଣ୍ଟର ହବ, ସଚେତନତା କାର୍ଯ୍ୟକ୍ରମ, ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହବ, ହେଲ୍ପଲାଇନ୍ ହବ। ସ୍ୱାଗତ ଯୋଗେ ପଦକ୍ଷେପ ସରକାରଙ୍କୁ ଏଇସବୁ ଜିନିଷ ଯୋଉ କରାଯାଉଛି ତାକୁ ମନିଟରିଂ କରିବା ପାଇଁ କମିଟି ରହିବା କଥା।
ଛାତ୍ରୀ ସୁରକ୍ଷାକୁ ସଶକ୍ତ କରିବ ଶକ୍ତିଶ୍ରୀ ଯୋଜନା, ଏହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଏ ସମ୍ପର୍କରେ ବଡମ୍ବା ମୋହନ ସୁବୁଦ୍ଧି ମହାବିଦ୍ୟାଳୟର ଛାତ୍ରୀ ଗାୟତ୍ରୀ ସାହୁ କହିଛନ୍ତି,
ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ମାଧ୍ୟମରେ ଯେଉଁ ପଦକ୍ଷେପ ଗ୍ରହଣ କରାଯାଇଛି, ଜଣେ ଝିଅ ସାଥୀ ରହିବେ, ଛାତ୍ରୀ ରହିବେ ଯିଏକି ସଶକ୍ତି ସାକ୍ଷୀ ରହିବେ, ଆଉ ଜଣେ ଅଧ୍ୟାପିକା ରହିବେ ସଶକ୍ତି ସଂଯୋଜିକା ଭାବରେ। ଯେଉଁ କ୍ଷେତ୍ରରେ ଜଣେ ଛାତ୍ରୀ କିଛି କହିପାରେନି ଅନ୍ୟମାନଙ୍କ ଆଗରେ ଖୋଲିକି ତା ସହିତ କଣ ଘଟୁଛି, ତା ସହିତ କଣ ହଉଛି, ଶକ୍ତିଶ୍ରୀ ସଶକ୍ତିକରଣ ସଂଯୋଜିକା ଆଉ ଅଧ୍ୟାପିକା ସାକ୍ଷୀ ଅଛନ୍ତି, ତେଣୁ ସେ ଖୋଲାଖୋଲି ଭାବରେ ତା ନିଜ ମନ କଥା କହିପାରିବ, ତା ସହିତ କଣ ଘଟୁଛି, ଏହା ନିଶ୍ଚିତ ଜଣେ ଛାତ୍ରୀ ପାଇଁ ସହଯୋଗ ହବ।
ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ସୁରକ୍ଷିତ ବାତାବରଣ ପ୍ରଦାନ କରିବାରେ ଶକ୍ତିଶ୍ରୀ ଯୋଜନା ଆଗାମୀ ଦିନରେ ଏକ ବଳିଷ୍ଠ ମାଧ୍ୟମ ରୂପେ କାର୍ଯ୍ୟ କରିବ ବୋଲି ଆଶା କରାଯାଉଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀଆ।
ଗଞ୍ଜାମ ଜିଲ୍ଲା ଛତ୍ରପୁରଠାରେ ଚଳିତ ଖରିଫ ଋତୁ ପାଇଁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି। ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଚାଷୀ ପଞ୍ଜୀକରଣ ନେଇ ପ୍ରଶିକ୍ଷଣ ଦିଆଯାଉଛି। ସମସ୍ତ ଚାଷୀ ଇ କେୱାଇସି ମାଧ୍ୟମରେ ପଞ୍ଜୀକରଣ କରିବେ। ଜିଲ୍ଲାର 462 ଧାନ ବିକ୍ରୟ ଓ ଚାଷୀ ପଞ୍ଜୀକରଣ କେନ୍ଦ୍ର ରହିଥିବା ବେଳେ 362 ପ୍ୟାକ୍ସ ଓ 100 ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଚଳିତ ଥର 60 ଲକ୍ଷ କ୍ୱିଣ୍ଟାଲ ଧାନ ସଂଗ୍ରହ ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଗଞ୍ଜାମ ଜିଲ୍ଲା ଗୋପାଳପୁର ବିଜ୍ଞପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ଥାନୀୟ ଇକୋ ରିଟ୍ରିଟ୍ ନିକଟରେ ନିର୍ମାଣ ହୋଇଥିବା ସ୍କାର୍ଟ ପାର୍କ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି। ପ୍ରାୟ 3 ଏକର ପରିମିତ ଜମିରେ 2 କୋଟି ଟଙ୍କା ବିନିମୟରେ ଏହି ସ୍କାର୍ଟ ପାର୍କ ନିର୍ମାଣ କରାଯାଇଛି। ବ୍ରହ୍ମପୁରର ଆଇଏମ୍ଏ ହଲ୍ରେ 5ମ ଦକ୍ଷିଣ ଓଡ଼ିଶା ଥାଇରଏଡ୍ ସମ୍ପର୍କିତ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ରାଜ୍ୟର ବିଭିନ୍ନ ମେଡିକାଲର ବିଶେଷଜ୍ଞମାନଙ୍କ ଦ୍ୱାରା ଥାଇରଏଡ୍ ରୋଗ ଏବଂ ଏହାର ନିରାକରଣ ସମ୍ପର୍କରେ ଆଲୋଚନା ହୋଇଛି। ଗଜପତି ଜିଲ୍ଲା ବଡ଼ଗୋଷାଣୀ ଓ ଜଙ୍ଗଲପାଡୁ ସମେତ ବିଭିନ୍ନ ଗ୍ରାମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ହାଣ୍ଡି ଖତ ପ୍ରସ୍ତୁତି ସମ୍ପର୍କିତ 2-ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କୃଷି କ୍ଷେତ୍ରରେ କୀଟନାଶକ ସାରର ପ୍ରୟୋଗ, ଜୈବିକ ଖତର ବ୍ୟବହାର ସମ୍ପର୍କରେ ଆଲୋଚନା କରାଯାଇଥିଲା। ପାଣିପାଗ, ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କେନ୍ଦ୍ରୀଭୂତ ହେବା ସହ ରାଜ୍ୟରେ ଆସନ୍ତା 24 ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ। ଆଜି ଅନୁଷ୍ଠିତ ହେଲା ସର୍ବଦଳୀୟ ବୈଠକ। ବିଶ୍ୱସ୍ତରୀୟ ପୁରୀ ରେଳ ଷ୍ଟେସନ ଆସନ୍ତା ବର୍ଷ ପହିଲାରେ ଲୋକାର୍ପିତ ହେବ କହିଲେ ରେଳ ରାଷ୍ଟ୍ରମନ୍ତ୍ରୀ। ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତରିତ ହେଲେ ବଳଙ୍ଗା ପୀଡ଼ିତା ଏବଂ ରାଜ୍ୟର ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକରେ ବିଚାରାଧୀନ ଅଭିଯୋଗର ସମାଧାନ ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ଅଭିଯାନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।